କେନ୍ଦୁଝର ରାଜା, ପ୍ରାକ୍ତନ ରାଜା ତ୍ରିଲୋଚନ ଭଞ୍ଜ, ବାପା ହେଲେ ତ୍ରିଲୋଚନ ଭଞ୍ଜ, ପୁତ୍ର ହେଲେ ଗୋବିନ୍ଦ ଭଞ୍ଜ, କିନ୍ତୁ ଉଭୟଙ୍କ ଭିତରେ ପଡ଼େ ନାହିଁ। ବାପା ଯଦି ଗୋଟେ କଥା କହନ୍ତି, ପୁଅ ଆଉ ଗୋଟେ କଥା କରନ୍ତି, ପୁଅ ଗୋଟେ କଥା କହିଲେ ବାପା ମାନନ୍ତି ନାହିଁ। ବାପାକୁ ଅସମ୍ମାନ କରିବା ହେଉଛି ଦାନବ ବୃତ୍ତି, ବାପାକୁ ସମ୍ପୂର୍ଣ୍ଣ ଭାବରେ ସମ୍ମାନ କରିବା ହେଉଛି ମାନବ ପ୍ରବୃତ୍ତି। ଇଏ ତ ମାନବୀୟ ଗୁଣ ନେଇ ଆସିଛନ୍ତି, ହରିଭକ୍ତ ଆସିଛନ୍ତି, ଗୋବିନ୍ଦ ଭଞ୍ଜ ଆସିଛନ୍ତି, ଇଏ ବାପାଙ୍କୁ ଅବଜ୍ଞା କରିବେ କେମିତି? ତେଣୁ ଇଏ ଯେତେବେଳେ ନାସ୍ତିକ ପିତା ପାଖରେ ନ ରହି କ୍ଷେତ୍ର ଛାଡ଼ିବା ପାଇଁ ସ୍ଥିର କଲେ, ଭାଇମାନେ ମାଆମାନେ ମନେ ରଖନ୍ତୁ, ହରି କଥା କଲାବେଳେ, ହରିଙ୍କ କାର୍ଯ୍ୟ କଲାବେଳେ, ହରିଙ୍କ କାର୍ଯ୍ୟରେ ଆଗେଇଲା ବେଳେ ଯିଏ ବାଧା ସୃଷ୍ଟି କରିବ ତାକୁ ମାଇନସ୍ କରିଦେବେ, ରାସ୍ତାରୁ ଦୂରେଇ ଦେବେ। ଜଣଙ୍କ ପାଇଁ ମାଆ ବାଧା ଦେଲେ ତାକୁ ଛାଡ଼ିଲେ ସେ, ଜଣଙ୍କ ପାଇଁ ବାପା ବାଧା ଦେଲେ ତାଙ୍କୁ ଛାଡ଼ିଲେ ସେ, ଜଣଙ୍କ ପାଇଁ ଭାଇ ବାଧା ଦେଲେ ତାଙ୍କୁ ଛାଡ଼ିଲେ ସେ, ଜଣଙ୍କ ପାଇଁ ସ୍ୱାମୀ ବାଧା ଦେଲେ ତାଙ୍କୁ ଛାଡ଼ିଲେ ସେ। ଧ୍ରୁବ ମାଆକୁ ଛାଡ଼ିଲେ, ପ୍ରହ୍ଲାଦ ବାପାଙ୍କୁ ଛାଡ଼ିଲେ, ବିଭୀଷଣ ଭାଇଙ୍କୁ ଛାଡ଼ିଲେ, ମୀରା ସ୍ୱାମୀଙ୍କୁ ଛାଡ଼ିଲେ, ଇଏ ଯେତେବେଳେ ଗୋବିନ୍ଦ ଭଞ୍ଜ ବାପା ଅନ୍ତରାୟ କରୁଛନ୍ତି, ବାପାକୁ ଛାଡ଼ି ପ୍ରଭୁଙ୍କ ପାଖକୁ ପଳେଇ ଆସିଲେ। ବୋଲ ଆନନ୍ଦ କନ୍ଦ ଭଗବାନ କି, ବୋଲ ସଚ୍ଚିଦାନନ୍ଦ ଭଗବାନ କି, ଆଦ୍ୟା ଦେବୀ ପରାତ୍ପରା ଭଗବତୀ ମାତା କୃପା ସାଗରୀ ବ୍ରହ୍ମାନନ୍ଦ ପ୍ରଦାୟନୀ ହରବଧୂ ଷଡ଼ଚକ୍ର ଚକ୍ରେ ସ୍ୱରୀ, ଷଡ଼ଚକ୍ର ଚକ୍ରେ ସ୍ୱରୀ ମାୟା ମୋହମୟୀ ଜନ ଦୟକରି ବ୍ରହ୍ମାଣ୍ଡ ଭାଣ୍ଡ ଦରି ତ୍ରାହି ମାଂ ବିମଳେ ସଦା ସୁଖ କରି ଶ୍ରୀକ୍ଷେତ୍ର ରାଜେ ସ୍ୱରୀ, ଶ୍ରୀକ୍ଷେତ୍ର ରାଜେ ସ୍ୱରୀ। ବୋଲାନନ୍ଦ କନ୍ଦ ଭଗବାନ କି। ପୁରୁଷୋତ୍ତମ ଧାମକୁ ପଳେଇ ଆସିଲେ, ପୁରୁଣା କଥା ପୁରୁଣା ପ୍ରଥା ଅଛି, ଯଦି କିଛି ନାହିଁ ତୋର ବଡ଼ଦାଣ୍ଡକୁ ପଳା। ତେଣୁ ଏ ବଡ଼ଦାଣ୍ଡକୁ ପଳେଇ ଆସିଲେ, ଯିଏ ବଡ଼ଦାଣ୍ଡକୁ ଭାଇ ଆସେ ସେ ସବୁ ବଡ଼ ହେଇଯାଏ। ସେଠି ପଣ୍ଡା ବଡ଼ ବଡ଼ ପଣ୍ଡା, ସେଠି ଧଣ୍ଡା ବଡ଼ ବଡ଼ ଧଣ୍ଡା, ସେଠି ଦେଉଳ ବଡ଼ ବଡ଼ ଦେଉଳ, ସେଠି ଠାକୁର ବଡ଼ ବଡ଼ ଠାକୁର, ସେଠି ଦୁଆର ହେଉଛି ବାଇଶ ପାବଛ, ଦୁଆ ବଡ଼ ଦୁଆର ଦୁଆର ଅଛି, ବଡ଼ ଦୁଆର ବଡ଼ ଦୁଆର, ଦାଣ୍ଡ ହେଉଛି ବଡ଼ ଦାଣ୍ଡ, ସିଂହାର ହେଉଛି ବଡ଼ ସିଂହାର। ଇଏ ପଳେଇ ଆସିଲେ ପ୍ରଭୁଙ୍କ ସେବା କଲେ, ପ୍ରତିନିତ୍ୟ ସକାଳେ ପ୍ରଭୁଙ୍କ ଉଠିବାକୁ ଦେଖିବେ, ପ୍ରଭୁଙ୍କ ଶୋଇବାକୁ ଦେଖିବେ, ମଙ୍ଗଳାଳତୀ ପହୁଡ଼ା ଆଳତୀ ଦେଖିବେ, ଭକ୍ତ ହେଇଗଲେ, ପ୍ରଭୁଙ୍କ ଚରଣାରବିନ୍ଦ ତଳେ ସମର୍ପିତ ହେଲେ। ରାତିରେ ପ୍ରଭୁ ଶୋଇସାରିଲା ପରେ ଗୋବିନ୍ଦ ଭଞ୍ଜ ଗୋଟେ ଛୋଟିଆ କୁଡ଼ିଆଟିଏ ବଡ଼ ଦାଣ୍ଡରେ କରି ସେଇଠି ରହୁଥିଲେ, ଛୋଟିଆ ଘରେ। ଆସିଲାବେଳେ ରାତିରେ ପ୍ରଭୁଙ୍କର ମାଳା ମହାପ୍ରସାଦ ଯାହା ଖାଆନ୍ତି ରାତିରେ ନେଇକରି ଆସି ଚାଳରେ ରଖିଦେଇ ଶୁଅନ୍ତି, ରାତିରେ ଶୋଇଛନ୍ତି ଚାଳରେ ରଖି। ଏହି ସମୟରେ ପୁରୁଷୋତ୍ତମ ରାଜା ଚିତ୍କାର କଲେ, ଅଧିଆ ପଡ଼ିଲେ ତେଳେ ବିମଳାଙ୍କ ପାଖରେ। ମା କହିଲେ, ପ୍ରଭୁଙ୍କ ଦ୍ୱାରା ଜଗନ୍ନାଥ ସ୍ୱପ୍ନାଦିଷ୍ଟ ହେଲେ, କହିଲେ ରେ ପୁରୁଷୋତ୍ତମ ତୁ ଯା, ତୁ ଯିବୁ, କିନ୍ତୁ ସେନାପତି ପଦରେ ଜଣେ ବଳିଷ୍ଠ ଚେହେରା, ତେଜଦୀପ୍ତ ଚେହେରା, ଦୃପ୍ତ ସିଂହ ପରି ଠାଣି, ଚଳଚଞ୍ଚଳ ଭାବ, ନୂର୍ଣ୍ଣତ ନାଶା, ଆୟତ ଦୃଷ୍ଟି, ଅପୂର୍ବ ଭାବରେ ଅଛି ସେ ଯୁବକ, ପ୍ରଭୁଙ୍କ ଭକ୍ତ, ମାତୃଭକ୍ତ, ପ୍ରଭୁଙ୍କ ସେବା କରେ, ଭିତରେ ମା ବାହାରେ ପ୍ରଭୁ, ଅନ୍ତେ ଶାକ୍ତ ବହିର ଶୈବ ସଭାୟାଂ ବୈଷ୍ଣବ ମତ। ତେଣୁ ସେଇଆକୁ ନେଇକରି ଯା, ସୁନ୍ଦର ତିଲକ ମାରୁଛି, ସେ ଆସିଛି କେନ୍ଦୁଝରରୁ, ତା ବାପା ତାକୁ ବିଦାୟ ଦେଇଛନ୍ତି, ପ୍ରଭୁଙ୍କ ଚରଣାରବିନ୍ଦ ତଳେ ସମର୍ପିତ ହେଇଛି, ଯା ତାକୁ ନେଇକରି ଯା ସେବା କରିବ। ସେଇ ଯାଉଛନ୍ତି ଆଗରେ ଗୋବିନ୍ଦ ଭଞ୍ଜ, ରାସ୍ତାରେ ଯାଉଛନ୍ତି, ମାଆଙ୍କ ନାମ କୀର୍ତ୍ତନ କରି ଯାଉଛନ୍ତି, ପ୍ରଭୁଙ୍କ ଗୁଣ କୀର୍ତ୍ତନ କରି ଯାଉଛନ୍ତି। ହଠାତ୍ ଗୋଟେ ଜାଗାରେ ତାଙ୍କ ପାଦ ରହିଗଲା, ଘୋଡ଼ାଟାପୁ ରହିଗଲା। ଯେମିତି ଘୋଡ଼ାଟାପୁ ରହିଯାଇଥିଲା ଗାଲମାଧବ ରାଜାର ଖୋଳୁ ଖୋଳୁ ବାହାରିଲେ ପ୍ରଭୁ, ସେମିତି ଘୋଡ଼ାଟାପୁ ରହିଗଲା। କହିଲେ ରେ ମୋ ଘୋଡ଼ାଟାପୁ ରହିଗଲା, ପାହାଡ଼ପୁରମ କାଞ୍ଚିନଗରର ଗୋଟିଏ ଜାଗା, ସେଇ ଜାଗାରେ ରହିଗଲା। କହିଲେ ଏଠି କିଏ ଅଛି, କାହାର ଆକର୍ଷଣୀ ମୋତେ ଭିଡ଼ିଲା, କିଏ ମୋତେ ଏମିତି ଟାଣି ନେଉଛି? ମାଆ ମାଆ ବୋଲି ଚାରିଆଡ଼େ ଚିତ୍କାର ଶୁଭୁଛି, ମାତୃଭକ୍ତ ସନ୍ତାର ଚାରିଆଡ଼ିକି ଚାହିଁଲେ କେହି ନାହିଁ, ଆଖି ଲୋକ ଲୁହ ଗଡ଼ି ପୁଣି କାନ୍ଦିଲେ। କହିଲେ ମା ତୁ କିଏ ମୋତେ କହ, ମୋତେ କିଏ ତୁ କହ, ନ ମନ୍ତ୍ରଂ ନ ଯନ୍ତ୍ରଂ ତଦପି ଚ ନ ଜାନେ ସ୍ତୁତି ମହୋ ନ ଚାହ୍ୱାନଂ ଧ୍ୟାନଂ ତଦପି ଚ ନ ଜାନେ ସ୍ତୁତି କଥା ନ ଜାନେ ମୁଦ୍ରାସ୍ତେ ତଦପି ଚ ନ ଜାନେ ବିଳପନ ପରଂ ଜାନେ ବାତ ସ୍ତଦନୁସରଣଂ କ୍ଲେଶ ହରଣଂ। ମୁଁ ମନ୍ତ୍ର ଜାଣିନାହିଁ, ତୋତେ ଆହ୍ୱାନ କରିବା ଜାଣିନାହିଁ, ତତ୍ତ୍ୱ ଜାଣିନାହିଁ, ତୋତେ ପୂଜା କରିବା ଜାଣିନାହିଁ, ତଥାପି ମା ତୋ ଚରଣାର ବିନ୍ଦ ତଳେ ମୁଁ ପ୍ରଣାମ କରୁଛି, ପ୍ରଣାମ କରୁଛି, ପ୍ରଣାମ କରୁଛି। ଆବିର୍ଭାବ ହୋଇଗଲେ ମା, କହିଲେ ପାହାଡ଼ ପୁରମ ଘର, ମୋ ନାଁ ହେଉଛି ତାରିଣୀ, ତୃତୀୟାକଟକରୁ ଅପେକ୍ଷା କରିଛି। ହେ ରାଜା ଗୋବିନ୍ଦ ଭଞ୍ଜ, ତୋର ଭଲ ବେଳା ଆସିଲା, ଜଗନ୍ନାଥ ଅନେକ ଦିନ ଦର୍ଶନ କରିବାର ପୁଣ୍ୟଫଳ ପ୍ରାପ୍ତ ହେବ, ତେଣୁ ମା ବାପାମାନେ ଜୀବନକୁ ତିନି ଭାଗ କରିଦିଅ, କ'ଣ କେତେବେଳେ ସମର୍ପଣ କରିବେ, ଯେତେବେଳେ ବଚପନ ଅର୍ଥ ଯେତେବେଳେ ବାଲ୍ୟକାଳ ଆସିବ ସେତେବେଳେ ଜ୍ଞାନ ଅର୍ଜନ କରିବା ପାଇଁ ଚେଷ୍ଟା କରିବେ, ବିଦ୍ୟା ଅର୍ଜନ କରିବା ପାଇଁ ଜ୍ଞାନ, ଯୌବନରେ ଧନ ମାଲପାଣି ଟଙ୍କା, ହରେ ଟଙ୍କା ହରେ ଟଙ୍କା, ଟଙ୍କା ଟଙ୍କା ହରେ ହରେ, 51 ବର୍ଷ 50 ବର୍ଷ ପର୍ଯ୍ୟନ୍ତ, ତାପରେ ସନ୍ନ୍ୟାସୀ ହେବେ ଆଜ୍ଞା। ତେଣୁ ଯୌବନରେ ଧନ, ବାଲ୍ୟକାଳରେ ଜ୍ଞାନ, ଏବଂ ଯେତେବେଳେ ବୃଦ୍ଧକାଳ ପଳେଇ ଆସିବ ସେତେବେଳେ ପୁଣ୍ୟ ଅର୍ଜନ କରିବେ। ୟାଙ୍କର ପୁଣ୍ୟ ଧନ ଦରକାର କଲେ ତୋର ସଞ୍ଚିତ, ଭଗବାନଙ୍କ ଚରଣାର ବିନ୍ଦୁ ତଳେ ଯେଉଁ ପୁଣ୍ୟ ସଞ୍ଚିତ ହୋଇକରି ଅଛି ତାର ଫଳସ୍ୱରୂପ ମୁଁ ତୋତେ ଦେଖାଦେଲି, ମୁଁ ତୋତେ ରାଜ୍ୟରେ ମୁଁ ଗଲାବେଳେ ମୋ ସାଙ୍ଗରେ ମୁଁ ତୋ ସାଙ୍ଗେ ସାଙ୍ଗେ ଯାଉଛି। ଗୋବିନ୍ଦ ତୁ ଭୟ କରନା, ଅକୁତ ଭୟ ଭବ। ଉଭୟ ଠିଆ ହୋଇଛନ୍ତି, ପୁରୁଷୋତ୍ତମ ଶାଲୁଅ ନରସିଂହ, ଉଭୟଙ୍କ ଭିତରେ ଲଢ଼େଇ, ଏପଟେ ଉଭୟଙ୍କ ଭିତରେ ଲଢ଼େଇ ହେଉନି, ୟାଙ୍କର ଏପଟେ ଅଛନ୍ତି ଜଗନ୍ନାଥ, ତାଙ୍କର ସେପଟେ ଅଛନ୍ତି ଗଣେଶ, ଉଭୟଙ୍କ ଭିତରେ ଚାଲିଛି, ମା ତାରିଣୀ ଅଛନ୍ତି, ଦ୍ୱିତୀୟ ଭାର ଭୟଙ୍କର ଯୁଦ୍ଧ ହେଲା। ବୋଲା ଆନନ୍ଦକନ୍ଦ ଭଗବାନ କି ସଚିଦାନନ୍ଦ ଭଗବାନ କି ଜୟ ଜଗନ୍ନାଥ ସ୍ୱାମୀ କି ସମସ୍ତଙ୍କ ସହ ରାଜା କରିଲେ ସମର, ବିଜୟ ହୋଇଲେ ସେହି ସ୍ଥାନେ ଦଣ୍ଡ ଧର। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ହରି ବୋଲ, ବଲିଣ ଭାବି ସମର ଲାଗିଲା ତୁମୂଳ, ଯୋଦ୍ଧା ଗଣ ଯୁଦ୍ଧେ ସର୍ବେ କରିଛନ୍ତି ଠୁଳ। ଗଡ଼ାଗଡ଼ି ମରା ମରି ଧରା ଧରି ହେଲେ, ଆଗରେ ଗୋବିନ୍ଦ କୀର୍ତ୍ତି ରାଜନ ଦେଖିଲେ। ଶ୍ରୀରାମ ଜୟ ରାମ
ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ।
କିପରେ ଭାବ ଆହା କିପରି ଭାବରେ ପୁଣି ରଣର କୌଶଳ, ଦେଖାନ୍ତି ଗୋବିନ୍ଦ ଦେଖି ଆନନ୍ଦ ମନର।
ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ।
ଦେଖିଲେ ଶ୍ରୀ ଗଜପତି ସମସ୍ତ ଜାଣିଲେ, ଶକ୍ତି ପ୍ରଦାୟିନୀ ମାତା ପିତାଙ୍କୁ ଡାକିଲେ।
ଶ୍ରୀରାମ ଜୟ ରାମ
ଜୟ ଜୟ ରାମ ଶ୍ରୀରାମ ରେ ସମର ଅନ୍ତେ ଯୁଦ୍ଧରେ ରାଜନ, ଅସେ କାଞ୍ଚି ରାଜା ଆସି ପରାଜୟ ପୂର୍ଣ୍ଣ।
ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଶ୍ରୀରାମ
ଜୟ ରାମ ଜୟ ଜୟ ରାମ।
ଆହା ସ୍ୱୀକାର କରନ୍ତେ ଗଜପତି ଆନନ୍ଦରେ, ନାଚିଲେ ଗଡ଼ିଲେ ଜୟ ଜୟ କରିବାରେ।
ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଶ୍ରୀରାମ ଜୟ ଜୟ ଜଗନ୍ନାଥ ଜଗନ୍ନାଥ ବୋଲି, ନାଚିଣ କହିଲେ ରାଜା ନାଶ ଗଲା ହରି।
ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ।
ଆହା ଏପରି ଶକ୍ତି ପ୍ରଦାୟିନୀଙ୍କର ପୟରେ, ପ୍ରଥମରେ ନମି ଜଗନ୍ନାଥ ନମସ୍କାର।
ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ
ବୋଲି ଆନନ୍ଦକନ୍ଦ ଭଗବାନ କି। କାଶୀ ରାଜା ସମର୍ପିତ ହେଲେ, କାଞ୍ଚି ରାଜା ସମର୍ପିତ ହେଲେ, ପୁରୁଷୋତ୍ତମ ରାଜା ବିଜୟ ଡିଣ୍ଡିମ ପିଟିଲେ, ଏବଂ ଯେତେବେଳେ ଫେରିକିରି ଆସୁଛନ୍ତି ସମଗ୍ର କାଞ୍ଚିନଗରକୁ ହୁରି କରିବାକୁ ଲାଗିଲେ। ବୋଲ ଆନନ୍ଦକନ୍ଦ ଭଗବାନ କି। ପୁରୁଷୋତ୍ତମ ରାଜା ଜିତିଲେ, ଶାଲୁଅ ନରସିଂହ ହାରିଲେ, ଝିଅ ଯାହାକୁ ଦିଆଯାଇଥାଏ ହାରିଯିବାର ଆନନ୍ଦ ଥାଏ, କନ୍ୟାଦାନ କରାଗଲା, ପରବର୍ତ୍ତୀ ପର୍ଯ୍ୟାୟର ଆଲୋଚନାର କଥା। କିନ୍ତୁ ଯେଉଁ କଣ୍ଡିସନ ଥିଲା, ମୁଁ ହାରିଗଲେ ମୋ ଇଷ୍ଟ ତୋ ପଛଆଡ଼େ ରହିବ, ତୁ ହାରିଗଲେ ତୋ ଇଷ୍ଟ ମୋ ପଛଆଡ଼େ ରହିବ, ଶାଲୁଅ ନରସିଂହ ହାରିଲେ, ତାଙ୍କର ଇଷ୍ଟ ସ୍ୱୟଂ ଗଣପତି, ଅନିଶ ମଦବୀ ଘୂର୍ଣ୍ଣମ ସ୍ୱର୍ଣ୍ଣ ବର୍ଣ୍ଣ ସୁକର୍ଣ୍ଣମ ଶୁଣିମଣିମର ପାସ ଆଭୀଷ୍ଟ ବିତ୍ୟ ଦଧାନଂ ମନୁଜ ଧନୁଜ ଦେବ ଏଇ ସେବନ ୟାଙ୍ଗ୍ରି ଯୁଗ୍ମମ୍ ବିମଳ କମଳ ମଧ୍ୟାସନ ମିଡ଼ିଏ ଗଣେଶ। ଶ୍ରୀ ଗଣେଶ ସରକାର ପୁରୀ ଦେଉଳ ଆମ ପୁରୁଷୋତ୍ତମଙ୍କର ସ୍ୱୟଂ ପ୍ରସିଦ୍ଧ ଇଷ୍ଟ ଜଗନ୍ନାଥଙ୍କ ପଛଆଡ଼େ ଅଛନ୍ତି। କେତେବେଳେ ଯଦି ପୁରୀ ଯିବେ, ଆପଣ ଦେଖିବେ ଠିକ୍ ଜଗନ୍ନାଥଙ୍କ ମନ୍ଦିରର ପଛପଟେ କାଞ୍ଚି ଗଣେଶ ଅଛନ୍ତି। ସେ ତନ୍ତ୍ର ଗଣପତି ବୋଲି କୁହାଯାଏ, ତାନ୍ତ୍ରିକ ଦେବତା, ସେ ତନ୍ତ୍ର ମତରେ ପୂଜା କରାଯାଉଥିଲା, ଛାୟାଦେବୀ ଜଙ୍ଘରେ ବସିଛନ୍ତି, ଅପୂର୍ବ ଭାବରେ ପୂଜା ପାଉଛନ୍ତି, ପାରିବାରିକ ଜୀବନରେ ଗଣେଶଙ୍କ ଉପାସନାର କ'ଣ ତାଙ୍କର ବିଧି ତା ପାଖରେ ଅଛି। ତାପରେ ଯେତେବେଳେ ଜୁର କଲେ ସମଗ୍ର କାଞ୍ଚିନଗର ଅନେକ ମୂର୍ତ୍ତି ଆଣିଛନ୍ତି, ସାକ୍ଷୀପାଳ ମୂର୍ତ୍ତିକି ଆଣିଲେ, ପୁରୀ ବଡ଼ଦେଉଳରେ ରଖିଲେ ରାଜା ପୁରୁଷୋତ୍ତମ ଦେବ, ସେଠୁ ସେ ଲଡ଼ୁ ଚୋରି କଲେ ବୋଲି ତାଙ୍କୁ ସାକ୍ଷୀପାଳରେ ଆଣି ରଖିଲେ, ସେ ସାକ୍ଷୀପାଳରେ ରହିଲେ ଲଡ଼ୁ ଖାଇଲେ, ଅନ୍ନଭୋଗ ତାଙ୍କୁ ନାହିଁ, କନକ ସୁନ୍ଦର ବିଗ୍ରହ ଆଣିଲେ, ଏବଂ ଆସିଲା ବେଳେ ଯେତେବେଳେ ଆସିଲେ ସ୍ୱୟଂ ଗୋବିନ୍ଦ ଭଞ୍ଜ ତାଙ୍କ ସାଙ୍ଗରେ ମଧ୍ୟ ଅନେକ ମୂର୍ତ୍ତି ଆଣିଥିଲେ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମୂର୍ତ୍ତି କାଞ୍ଚିନଗରରେ ଥିଲେ, ତାଙ୍କୁ ନେଇ ଆସିଲେ। ଲାଲ ଲାଲ ବିଗ୍ରହ ତାକୁ ନେଇ ଆସିଲେ। ମଦନ ମୋହନ ରଘୁନାଥଜୀଙ୍କୁ ନେଇ ଆସିଥିଲେ ଏବଂ କିଛି ସେବକ, ଦେହୁରୀ ସେବକ ଏବଂ ଆର୍ଯ୍ୟ ଜାତିର କିଛି ସେବକମାନଙ୍କୁ ସେ ନେଇ ଆସିଥିଲେ ରାଉତ ରୂପରେ ରଖିବା ପାଇଁ। ସମସ୍ତଙ୍କୁ ନେଇ ଆସି ପୁରୁଷୋତ୍ତମ ଧାମରେ ରହିଲେ। ଏହି ଅବସରରେ ଗୋଟେ ଦୁର୍ଘଟଣା ଘଟିଲା। ପିତା ତ୍ରିଲୋଚନ ଭଞ୍ଜଙ୍କର ଅକାଳ ବିୟୋଗ ଯେତେବେଳେ ଖବର ପାଇଲେ ପୁରୁଷୋତ୍ତମ ରାଜାଙ୍କ ପାଖରେ ବିନତି ହୋଇ କହିଲେ, ମଣିମା ବାପାଙ୍କୁ ତ ଛାଡ଼ି ଦେଇଛି, ବାପା ମୋତେ ତେଜପୁତ୍ର କଲା ପରେ ଛାଡ଼ି ଦେଇଛନ୍ତି, ମୁଁ ଏଇଠି ବାପାଙ୍କର ଦୁର୍ବଳ କୃତ୍ୟ ସୁଧାଦି କ୍ରିୟା ସାରିବି ନା ଯିବି। ରାଜା କହିଲେ, ତୁମର ପିତା, ତୁମର ପ୍ରଜାମାନେ, ପିତାଙ୍କର ଶେଷ ତୁମେ ନଗଲେ ତୁମର ପିତାଙ୍କର ଶବ ସଂସ୍କାର କରିବ କିଏ? ତୁମେ ଯାଇ ଗାଦିରେ ବସି ଆଦେଶ ଦେଲେ ସଂସ୍କାର କରାଯିବ ନା, ତେଣୁ ତୁମେ ଯାଅ। ଅନେକ ପାଟ ଅମାତ୍ୟ ମନ୍ତ୍ରୀ ଗାଡ଼ି ଘୋଡ଼ା ଦେଇ ଛାଡ଼ିଲେ। ପିତାଙ୍କର ସଂସ୍କାର କାର୍ଯ୍ୟ ସରିଲା। ସରିଗଲା ପରେ ଅନେକ ଦିନ ପରେ ଦିନେ କାନ୍ଦୁଛନ୍ତି ଗୋବିନ୍ଦ ଭଞ୍ଜ। ରାଜା ଖବର ଦେଲେ, କହିଲେ, ଆହା, ମୁଁ ପତ୍ନୀ ପାଇଲି, ମୁଁ ରାଜ୍ୟ ପାଇଲି, ମୁଁ ସମସ୍ତ ବସ୍ତୁ ପାଇଲି, ଦେବଦେବତା ପାଇଲି, କାଞ୍ଚିର ଯେତେକ ସ୍ୱର୍ଣ୍ଣାଳଙ୍କାର ସବୁ ମୁଁ ନେଇକରି ଆସିଲି, କିନ୍ତୁ ଯାହା ସକାଶେ ପାଇଲି ତାକୁ ତ ମୁଁ କିଛି ଦେଲି ନାହିଁ। ଏଇ କଥା ଚିନ୍ତା କରି ଯେତେବେଳେ ପୁନର୍ବାର ଡାକିଛନ୍ତି ଉପାଧି ଦେବା ପାଇଁ, ସେ ଉପାଧି ବ୍ୟାଧିରେ ବଚ ଉପାଧି ଚାହିଁନଥିଲେ, ସେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ସେନାପତି ପଦରେ ଉତ୍କଳକୁ ବିଜୟଶ୍ରୀରେ ବିମଣ୍ଡିତ କଲେ। ଯେତେବେଳେ ଶୁଣିଲେ ରାଜା ରାଣୀ ବସିଛନ୍ତି, ଆସି ପହଞ୍ଚିଲେ କେନ୍ଦୁଝରର ଯୁବରାଜ ସ୍ୱୟଂ ଗୋବିନ୍ଦ ଭଞ୍ଜ। ରାଜା ତାଙ୍କୁ ଜୟ ଗୋବିନ୍ଦ ଭଞ୍ଜ ମହାରାଜ ଉପାଧିରେ ଭୂଷିତ କଲେ। ବୋଲ ଆନନ୍ଦ କନ୍ଦ ଭଗବାନ କି, ବୋଲ ସଚ୍ଚିଦାନନ୍ଦ ଭଗବାନ କି, ଜୟ ଗୋବିନ୍ଦ ଭଞ୍ଜ ମହାରାଜ କି। ପଚାରିଲେ, କହିଲେ, ମୋ ଛୋଟିଆ ଜିନିଷଟେ କାଚ ଖୋଜୁଥିଲି, ମଣି ପାଇଲି, ପ୍ରଭୁ ମୋର କ'ଣ ଦରକାର ଅଛି? ମୋତେ ଏଗୁଡ଼ାକ ଦେଇ ସନ୍ତୁଷ୍ଟ କରନ୍ତୁନି, ମୁଁ ପଦବୀ ପାଇଲି, କିନ୍ତୁ ଯାହା ସକାଶେ ମୁଁ ପ୍ରଭୁ ଯାହା ପାଦ ତଳେ ମୁଁ ଭୁଲୁଣ୍ଠିତ ହେଇ ଏ ରାଜ୍ୟ ଜୟର ଏ ବିଜୟଶ୍ରୀ ବିମଣ୍ଡିତ ହେଲି, ସେ ମାଆକୁ ମୋ ସାଙ୍ଗରେ ଟିକିଏ ଛାଡ଼ିବାକୁ ଦିଅ। ସେ ମାଆ ମୋ ସାଙ୍ଗରେ ଯିବେ, ସେ ମାଆ ହେଉଛନ୍ତି ତାରିଣୀ। ତାରିଣୀକି ନେଇକରି ଯିବା ପାଇଁ ବ୍ୟବସ୍ଥା ହେଲା। ମଦନ ମୋହନ ଜୀଉଙ୍କୁ ନେଲେ, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ନେଲେ। ଦେଖିବେ ଆପଣ କେନ୍ଦୁଝର ଗଡ଼ରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମୂର୍ତ୍ତି ଅଛନ୍ତି, ବଳଦେବ ଜୀଉ ବୋଲି କୁହାଯାଏ, ବଳଭଦ୍ର ପ୍ରଧାନ ସେଠି, ବଳଦେବ ଜୀଉ ସେଠି ରହିଲେ। ତାରିଣୀକି ନେଇକରି ଯେତେବେଳେ ଯାଉଛନ୍ତି ନା, ପାତ୍ରମନ୍ତ୍ରୀ ଅମାତ୍ୟକୁ ନେଇ କହିଲେ, ମାଆ ମୁଁ ତୋତେ କେମିତି ନେବି, ତୁ ତ ମାନେ ଅନନ୍ତ ଗର୍ଭା, ତୁ ତ ପାତାଳ ସ୍ପର୍ଶୀ ମା, ମୁଁ ତତେ କେମିତି ନେଇକିରି ଯିବି, କେମିତି ନେଇକିରି ଯିବି। ମା ଗୋ
ଦୟା ନ କରିଲେ ଭାସି ଗଲେ ମୁହିଁ, ମା ଗୋ ଗଲେ ମୁହିଁ, ମାଗୋ ଦୟାମୟୀ।
ବୋଲ ଆନନ୍ଦ କନ୍ଦ ଭଗବାନ କି। ଆମେ ଭଗବାନଙ୍କୁ କହୁଛେ, ଭଗବାନ ଟିକେ ଦୟା କର, ଦୟାକୁ ଓଲଟେ ଲଉଛି ୟାଦ, ଆମେ ତାଙ୍କୁ ୟାଦ କରୁନାହିଁ, ଦୟା ମାଗୁଛେ ତେଣୁ ପାଉନାହିଁ। ଭଗବାନ ଟିକେ କୃପା କର, ଆମେ ତାଙ୍କୁ କୃପା, କୃପା ଅର୍ଥ କ'ଣ? କୃପା ଆଗ କର, ତାପରେ ପାଇବା ପାଇଁ ହାତ ବଢ଼ାଅ। ଇଂଲିଶରେ ଡୁ ଆଣ୍ଡ ଗେଟ୍, ଆମେ କରିବା ତାପରେ ପାଇବା ପାଇଁ ହାତ ବଢ଼ିବା। ଆମେ କରିବା କରୁନାହିଁ ତେଣୁ ପାଇବା ପାଇଁ ହାତ ବଢ଼ଉଛେ। ଦେବତା ଦେଇକିରି ବତା ତେଣୁ ଆମେ ପାଇପାରୁନାହିଁ, ତେଣୁ ଇଏ କ'ଣ କଲେ? କହିଲେ, ପ୍ରଭୁ, ହେ ମା ଜଗଦମ୍ବା କୃପାମୟୀ ଅନିର୍ବଚନୀୟ ଅବ୍ୟକ୍ତା ମା ଭଗବତୀ, ତୁ ତ ପାତାଳ ସ୍ପର୍ଶୀ, ପାତାଳକୁ ଲମ୍ବିଛୁ, ତୋର ଆଦି କେତେ ଅନ୍ତ କେତେ କହିହେବ ନାହିଁ, ତେଣୁ ତୋତେ ମାପି ହେବ ନାହିଁ, ତୋ ପରିସୀମା ପରିବ୍ୟାପ୍ତ ମା, ତେଣୁ କିପରି ଉଦ୍ଧାର କରି ମୋ ସାଙ୍ଗରେ ଯିବି। ମା ଛୁଟିଆ ହେଇଗଲା, ଭାବରେ ତରଳିଗଲା। ମା ପାଷାଣ ଖନନ ଲୀଳା କେନ ଗୋ ରାଚରିଲା, ଏ ଭାରତବର୍ଷରେ ଜଣେ ସାଧୁ ଥିଲେ, ହାତ ମାରିଦେଲେ ପାଷାଣ ତରଳି ଯାଉଥିଲା। ଚୈତନ୍ୟ ମହାପ୍ରଭୁ ଚେତନାର ଅଗ୍ରଦୂତ ହେଇକି ଆସିଥିଲେ, ଅଗ୍ରବାହ ହେଇ ଆସିଥିଲେ, ସମ୍ବାଦ ନେଇ ଆସିଥିଲେ, ଭଗବାନଙ୍କର ଈଶ୍ୱର ପ୍ରେରିତ ଦୂତ ହେଇ ଆସିଥିଲେ। ପାଷାଣ ଖନନ ଲୀଳା କେନ ଗୋ ରାଚରିଲା, ଛୁଇଁ ଦେଲେ ପଥର ତରଳି ଯାଉଥିଲା, ତେଣୁ ମା ତରଳିଗଲେ, ଭାବରେ ତରଳିଗଲେ ଜଗନ୍ନାଥ ମହାପ୍ରଭୁ ଗୀତ ଗୋବିନ୍ଦ ବୋଲିଲେ। କେମିତି ଯାଇକିରି ଭାବରେ ତରଳିଗଲେ, ବାହୁରାଣୀ ଗାଉଛି ତା ପଛଆଡ଼େ ଠିଆ ହେଇ ବାଇଗଣ ନେଇ ଆସିଥିଲେ ପ୍ରଭୁ। ତେଣୁ ଭାବରେ ତରଳି ଯାଆନ୍ତି ଭାବମୟ ଦେବତା ଆମର ଭାବଗ୍ରାହୀ ପ୍ରଭୁ। ତେଣୁ କ'ଣ କଲେ, ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ଭକ୍ତଙ୍କ ପାଇଁ କଳେବର ଦଶ ମୂରତି ଧରି, ଏ ଯେଉଁ ପ୍ରଭୁ ନା, ଏ ମା ନା, ଇଏ ତରଳିଗଲେ। କହିଲେ ବାବୁରେ ମୁଁ ଯାଇପାରିବି, କିନ୍ତୁ ଗୋଟିଏ ସର୍ତ୍ତ, ମୁଁ ଯାଉଥିବି, ତୁ ଯାଉଥିବୁ ଆଗରେ, ମୁଁ ଯାଉଥିବି ପଛରେ, ତୁ ଥିବୁ ଘୋଟକ ଉପରେ, ମୁଁ ଥିବି ଘୋଟକ ଉପରେ, ଘୋଡ଼ା ଘୋଟକ ଅର୍ଥ ଘୋଡ଼ା, ମୁଁ ଘୋଡ଼ା ଉପରେ ଥିବି, ଆଗକୁ ତୁ ଯାଉଥିବୁ, ମୋ ନାଁ ସ୍ମରଣ କରୁଥିବୁ, କେତେବେଳେ ପଶ୍ଚାତ ଗତି କରିବୁନୁ, ପଛକୁ ଚାହିଁବୁନୁ। ଉତ୍କଳୀୟ ବୀର ପଶ୍ଚାତ ଗତି କରେ ନାହିଁ, ପଛଘୁଞ୍ଚା କରେ ନାହିଁ, ପଛକୁ ଚାହିଁବ ନାହିଁ। ଇଏ ଗୋଟେ ନିୟମ ଆମର ଅଛି, ପୂଜା କର, ପାର୍ବଣ କର, ବ୍ରତ କର, ସଂକଳ୍ପ କର, ପଛକୁ ଚାହିଁବନି। କୌଣସି ଘଟ ନେଉଛ ପଛକୁ ଚାହିଁବନି, ପଛକୁ ଚାହିଁଲେ ବିଭ୍ରାଟ ନୀତି ବିଭ୍ରାଟ ହେବ, ପୂଜା ବ୍ୟର୍ଥ ଆଉ ବୃଥା ହେବ। ତେଣୁ ଚାଲିଲେ ଆଗକୁ ରାଜା, ମା ଚାଲୁଛି ପଛରେ, ଦୁଇ ଜଣଙ୍କ ଚାଲିଛନ୍ତି ସୁନ୍ଦର ଭାବରେ। ଶ୍ରୀମନ୍ ନାରାୟଣ 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 ଜୟ ଜୟ ନାରାୟଣ 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 ଜୟ ଜୟ ହରି ଓମ ନାରାୟଣ 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 ହରି ଓମ। ବୋଲି ଆନନ୍ଦକନ୍ଦ ଭଗବାନ କି, ସଚ୍ଚିଦାନନ୍ଦ ଭଗବାନ କି। ବଡ଼ ଦାଣ୍ଡରୁ ବୈତରଣୀ କୂଳ ପ୍ରଭୁ ଚାଲିଛନ୍ତି, ଆଗରେ ଚାଲିଛନ୍ତି ଗୋବିନ୍ଦ ଭଞ୍ଜ, ପଛରେ ଚାଲିଛନ୍ତି ମା, ଆଗରେ ଚାଲିଛି ପୁଅ, ପଛରେ ଚାଲିଛି ମା, ଆଗରେ ଆଗରେ ଯାଉଛନ୍ତି। ହଠାତ୍ ବାଲି ପଡ଼ିଲା, ବୈତରଣୀ ନଦୀ ଗଭୀର ବୈତରଣୀ, ଇଏ ବ ଅକ୍ଷର ଏମିତି ଗୋଟେ ଅକ୍ଷର ବେଳେବେଳେ ଲୋକର ପରିସୀମା ପରିବର୍ତ୍ତନ କରିଦେବ, ସୀମା ପରିବର୍ତ୍ତନ କରିଦେବ, ଭୂଗୋଳକୁ ଚେଞ୍ଜ କରିଦେବ। ଇଏ ବ ଅକ୍ଷର ବଡ଼ ବିଚିତ୍ର ଅକ୍ଷର, ଯିଏ ଯେତେବେଳେ ବ୍ୟବହାର କରିଛି ସେ ବଡ଼ ହୋଇଛି। ବରୁ ଆରମ୍ଭ କଲେ ତୁଳସୀଦାସ, ପରମକାରୁଣିକ ସନ୍ଥ ଶିରୋମଣି ହେଲେ ବର୍ଣ୍ଣାନାଂ ମର୍ଥ ସଂଘାନାମ, ବରୁ ଆରମ୍ଭ କଲେ ବୈଦେଶ ବିଳାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସମ୍ରାଟ ହେଲେ ବୈତରଣୀ, ବଡ଼ କୂଳ ବଡ଼ଦାଣ୍ଡରୁ ବୈତରଣୀ, ଯେଉଁ ଜାଗାରୁ ଆରମ୍ଭ ହୋଇଥିଲା ଉଡ୍ର ନଗର, ଯାହାକୁ ଲୋମସ ଋଷି ଯୁଧିଷ୍ଠିରଙ୍କୁ କହୁଛନ୍ତି ହୈସ ବୈତରଣୀ ନଦୀ, ଏ ବୈତରଣୀ କୂଳରୁ ଯଜନଗର ଆରମ୍ଭ ହେଲା ଉଡ୍ର ଭୂମି। ତାରି ଭିତରେ ମା ଯେତେବେଳେ ଏ ଆଗରେ ଚାଲିଗଲେ ଗୋବିନ୍ଦ ଭଞ୍ଜ, ଘୋଡ଼ା ଟାପୁ ବାଜିଲା ନାହିଁ, ପଛରେ ଯେତେବେଳେ ମା ଯାଉଛନ୍ତି ଘୋଡ଼ା ଟାପୁ ରହିଗଲା, ଘୋଡ଼ାର ଯେଉଁ ଋଣୁଝୁଣୁ ଶବ୍ଦ ଆଉ ଶୁଭିଲା ନାହିଁ। ମା ଆସିଲା ବେଳେ କହିଥିଲେ ମୁଁ ପଛରେ ଆସୁଛି, ପଚାରିଥିଲେ ମୁଁ କେମିତି ଜାଣିବି ତୁ ଯାଉଛୁ ବୋଲି, ନା ଯେତେବେଳେ ଘୋଡ଼ା ଟପ୍ ଟପ୍ ଚାଲିଥିବ ଛୁଟିକିରି, ସେତେବେଳେ ମୋ ପାଦର ନୂପୁର ଢୁମ ଝଣଝଣ ହେଉଥିବ, ଝଣଝଣ ଶବ୍ଦରୁ ଜାଣିବୁ, ନିନାଦରୁ ତୁ ଜାଣିବୁ ଯେ ମା ଯାଉଛି। ହଠାତ୍ ଶବ୍ଦ ବନ୍ଦ ହେଲା, ମା ଓହ୍ଲେଇ ପଡ଼ିଛନ୍ତି ଏ ଜାଣିନାହିଁ, ପଛକୁ ଚାହିଁଲା ବେଳକୁ ଯେଉଁଠି ଓହ୍ଲେଇ ପଡ଼ିଥିଲେ ସେଇ ଜାଗାରେ 45 କିଲୋମିଟର କେଉଁ ଝର ମାତ୍ର ରହିଲା, ରହିଗଲେ ସେ ଜାଗାରେ ବୋଲା ଆନନ୍ଦକନ୍ଦ ଭଗବାନ କି। ଭକ୍ତର ଭକ୍ତି ସେଇ ଜାଗାରେ ସମର୍ପିତ ହୋଇଗଲା, ସମର୍ପକର ସମର୍ପଣ ସେଇ ଜାଗାରେ ସମର୍ପିତ ହୋଇଗଲା, ଗୋବିନ୍ଦ ଭଞ୍ଜର ସମସ୍ତ ସଞ୍ଚିତ ପୁଣ୍ୟ ସେଇ ଜାଗାରେ ରହିଗଲା। ମା ରହିଗଲେ, ମା ରହିଗଲା ପରେ ଗୋବିନ୍ଦ ପଛକୁ ଚାହିଁଲେ ପାଷାଣଶିଳା ହୋଇ ରହିଯାଇଛନ୍ତି। ଇଏ ପାଷାଣକୁ ଦେଖି ଗୋବିନ୍ଦ କାନ୍ଦିଲେ, କହିଲେ ମା ଲୋ ଆଉ ଯାଇପାରିବୁନୁ ତୁ ନା, ତାହେଲେ ଏଇ ଜାଗାରେ ରହିଗଲୁ ଆଉ ଛାଡ଼ିକିରି ଗଲେନି। ଅକ୍ଷା ଅପିଆ ପଡ଼ିଲେ, ଦିବ୍ୟବାଣୀ ହେଲା, ଇଏ ଯେଉଁ କାନନ ସଂକୁଳ ନଦୀବନ ବେଷ୍ଟିତ ଅପୂର୍ବ ସ୍ୱାପଦ ସଂକୁଳ ଜନ ଅପୂର୍ବ ବସତି ଶୂନ୍ୟ ଅପୂର୍ବ ଜଙ୍ଗଲ ଭିତରେ ଯେଉଁଠି ବ୍ୟାଘ୍ରାଦି ସକଳ ସ୍ୱାପଦ ଜନ୍ତୁମାନେ ଅଛନ୍ତି, ମୁଁ ୟାରି ଭିତରେ ରହିବି, ଇଏ ବ୍ୟାଘ୍ର ମୋର ବାହନ, ମୁଁ ଏଇ ଜାଗାରେ ରହିବି ରାଜା, ମୁଁ ଆଉ ଯିବି ନାହିଁ। ତୋ ଇଚ୍ଛାରେ ଏତେ ବାଟ ଆସିଲି, ଏବେ ମୋ ଇଚ୍ଛାରେ ମୁଁ ଏଇଠି ରହୁଛି ବୋଲା ଆନନ୍ଦକନ୍ଦ ଭଗବାନ କି। ପ୍ରବାଦ ଅଛି 75 କିଲୋମିଟରରୁ 45 କିଲୋମିଟର ଜାଗାରେ ଆଉ ରହିଗଲା, 45 କିଲୋମିଟର ବାକି ଅଛି, ସେଇ ଜାଗାରେ ମା ରହିଗଲେ। ଗୋବିନ୍ଦ ଭଞ୍ଜ ବହୁତ କାନ୍ଦିଲେ ଆଉ ଆସିଲେ ନାହିଁ ମା, ଏବେ ସେଇ ଜାଗାରେ ନିଜ ଯାନ ରହିଗଲା। ଯେଉଁ ଘୋଡ଼ା ଥିଲା ସେ ଗୋଟିଏ ହେଇଗଲା ସୁନ୍ଦର ମାଟି ଘୋଡ଼ା ହେଇ ରହିଗଲା, ସେଇ ଜାଗାରେ ରହିଲେ ଏବେ ଦେଖିବେ ମାଆଙ୍କ ପାଖରେ ମାଟି ଘୋଡ଼ା ଅଛନ୍ତି ଏବଂ ମା ବିରାଜମାନ କରୁଛନ୍ତି। ଆମେ କାହିଁକି ଗାଡ଼ିଟିଏ କିଣିଲେ, ଭଲ ଯାନଟିଏ କିଣିଲେ, ଆମେ କାହିଁକି ତାଙ୍କୁ ଯାନଟି ସମର୍ପଣ କରି ମା ତାରିଣୀ କନାରେ ସମର୍ପଣ କରୁଛେ? ତା କାରଣ ହେଉଛି ମା ବାପାମାନେ ଏଇଆ ଯେ ମା ଯାନରେ ଆସୁଥିଲେ, ଯାନ ହେଉଛି ମାଆଙ୍କର ଘୋଡ଼ା, ଘୋଡ଼ା ସେଇ ଜାଗାରେ ରହିଗଲା। ତେଣୁ ଯାନରେ ଯିଏ ଯାନ କିଣିବ, ଏ ଯାନପ୍ରିୟ ଠାକୁରାଣୀ ଯିଏ ଯାନ କିଣି ତାକୁ ସମର୍ପଣ କରିଦେବ, ମା ତା ଯାନରେ ଆଗରେ ଯିବେ, ଆଉ ଆକ୍ସିଡେଣ୍ଟ ହେବ ନାହିଁ, ଆକସ୍ମିକ ଦୁର୍ଘଟଣା ଘଟିବ ନାହିଁ ବୋଲା ଆନନ୍ଦକନ୍ଦ ଭଗବାନ କି। ବହୁତ ନଡ଼ିଆ ନାରିକେଳ ତଙ୍କପୂର୍ଣ୍ଣ କୁମ୍ଭବ ଯେ ଶ୍ରୀଫଳ କାହିଁ ଭୋଗ ଲାଗୁଛି, ପ୍ରଥମରୁ ଶ୍ରୀଫଳ ଖାଇଛନ୍ତି। ଯାହାକୁ ଯାହା ଭୋଗ ଲାଗେ, ଯଦି ମଝିରେ ଥରେ ତାହା ବିଭ୍ରାଟ ହୁଏ, 14 ବର୍ଷ 12 ବର୍ଷ ପର୍ଯ୍ୟନ୍ତ ଆଉ ଭୋଗ ଲାଗେ ନାହିଁ। ଆପଣଙ୍କ ଘରେ ବ୍ରତ କରୁଛନ୍ତି, କୌଣସି ଗୋଟେ ସଂକଳ୍ପ କରି ଆପଣଙ୍କ ଘରେ ପୂଜା କରୁଛନ୍ତି, କୌଣସି କାରଣରୁ ବିଭ୍ରାଟ ହୋଇଗଲେ ବାର ବର୍ଷ ଅଠର ବର୍ଷ ଶହେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ସେମିତି ହିଁ ରହିଯାଆନ୍ତି ଆଉ ପୂଜା ହୁଅନ୍ତି ନାହିଁ। ତେଣୁ ପ୍ରଥମରୁ ନାରିକେଳ ପ୍ରଭୁ ରାମଚନ୍ଦ୍ର ଦେଇଥିଲେ ତନ୍ମଙ୍ଗଳମ ଶ୍ରୀଫଳମ, ସେହି ଶ୍ରୀଫଳ ଏବେ ମଧ୍ୟ ଦେଲେ ମା ଖୁସି ହୁଅନ୍ତି। କାରଣ ଶ୍ରୀଫଳ ହେଉଛି ଶ୍ରୀଯୁକ୍ତ, ଶ୍ରୀଦ, ଶ୍ରୀଶ, ଶ୍ରୀନିବାସ, ଶ୍ରୀନିଧି, ଶ୍ରୀ ବିଭାବନ, ଶ୍ରୀଧର, ଶ୍ରୀକର ଶ୍ରେୟ, ଶ୍ରୀମାନ ଲୋକତ୍ରୟାଶ୍ରେୟ, ସେ ସ୍ୱୟଂ ଶ୍ରୀଫଳ ଲକ୍ଷ୍ମୀ ପ୍ରାପ୍ତି ହୁଅନ୍ତି। ଯେଉଁମାନେ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଶ୍ରୀଫଳ ଦେଇ ପ୍ରାର୍ଥନା କରିବେ ଘର ଐଶ୍ୱର୍ଯ୍ୟ ଆସିବ। ଯେଉଁମାନେ ଯାନଟିଏ କିଣି ସମର୍ପଣ କରିବେ ତାଙ୍କ ପିଛା ଯାନ ଲାଗିଥିବ। ଯେଉଁମାନେ ସକାଳୁ ଉଠି ମା ତାରିଣୀଙ୍କୁ ତିନି ଥର ମାତ୍ର ତାରିଣୀ ତାରିଣୀ ଦୁର୍ଗେ 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 ତାରିଣୀ 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 ମୋ ଜୀବନର ଅନୁଭୂତି ମୋ ମା ବାପାମାନେ ଆପଣମାନଙ୍କୁ କହୁଛି। ସକାଳୁ ଉଠି ଉଠିଲା ମାନେ ଆଗ ହାତକୁ ଏମିତି ଦେଖିବି, କରକୁ ଦେଖିବି, କର ଆଗରେ ବସତେ ଲକ୍ଷ୍ମୀ, କର ମଧ୍ୟ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତ କର ଦର୍ଶନ। ମୁଣ୍ଡିଆ ମାରିସାରିଲା ପରେ ଦୁର୍ଗେ 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 ମା ତାରିଣୀ ମା ତାରିଣୀ ମା ତାରିଣୀ ତିନି ଥର କହେ, ଆଗରେ ବିଭ୍ରାଟ ରହିବନି, ଆକ୍ସିଡେଣ୍ଟ ହେବନି। ଇଏ ମୋ ଜୀବନର ଅନୁଭବ ମୁଁ ଆପଣଙ୍କୁ କହୁଛି। ଇଏ ତାରିଣୀ ଦୁର୍ଗତିରୁ ତାରଣ କରିଥିଲେ ବୋଲି ୟାଙ୍କ ନାଁ ହେଉଛି ତାରିଣୀ। ଭଗବାନ ହେଇ ରାଜୀବ ଲୋଚନ ରଘୁବଂଶନାଥ ମା ତାରିଣୀଙ୍କ କୃପା ପାଇଥିଲେ ଆମେ ମଣିଷ, କିଏ ବା ମଣିଷ କ'ଣ କହିବା। ବଳାନନ୍ଦ କନ୍ଦ ଭଗବାନ କି
ଜୟ,
ସଚ୍ଚିଦାନନ୍ଦ ଭଗବାନ କି
ଜୟ,
ଜୟ ଜଗନ୍ନାଥ ସ୍ୱାମୀ କି
ଜୟ।
ଏ ଶରୀର ହେଉଛି ଆମର ଘଟ, ୟାରି ଭିତରେ ଘଟ ଗାଁ, ୟାରି ଭିତରେ ମା ତାରିଣୀ, ତାରିଣୀ ହୃଦୟ ସିଂହାସନରେ ବିରାଜମାନ କରିଛି ବ୍ରହ୍ମବିନ୍ଦୁ ହେଇ ଏ ସକଳ ବସ୍ତୁକୁ ତାରଣ କରିବା ପାଇଁ। ସେ ତାରିଣୀ କେଉଁଠି ବସିଛି, କୁଳକୁଣ୍ଡଳିନୀ ହେଇ ଆମର ଶରୀର ଭିତରେ ବସିଛି। ଇସ୍ଘଟ ଅନ୍ତର ବାଘ ବଗିଚା, ଜଣେ କବି ବଡ଼ ସୁନ୍ଦର କଥା କହିଲେ, ଇସ୍ଘଟ ଅନ୍ତର ସାତ ସମୁଦ୍ର ଇସମେ ଉଠେ ତ ଫୁଆରା, ଇସ୍ଘଟ ଅନ୍ତର ବାଘ ବଗିଚା ଇସମେ ନଇଲୁ ନୌଲଖ ତାରା, ଇସ୍ଘଟ ଅନ୍ତର ଅନହତ ଗରଜେ ଇସମେ ସାଇଁ ହମାରା, କହତ କବିରା ସୁନ ଭାଇ ସାଧୋ ଇସମେ ସାଇଁ ହମାରା। ଏ ଘଟ ଭିତରେ ଏ ଶରୀର ଭିତରେ ସବୁ ରହିଛି। ଆତ୍ମାନଂ ରଥିନଂ ବିଦ୍ଧି, ଶରୀର ରଥମେବ ତୁ ବୁଦ୍ଧି ତୁ ସାରଥି ବିଦ୍ଧି ମନଃ ପ୍ରଗ୍ରମେବ ଚ। ଇଏ ଉପନିଷଦ କହିଲା ଇଏ ହେଉଛି ଗୋଟିଏ ରଥ, ଶାସ୍ତ୍ର କହିଲା ଇଏ ହେଉଛି ଗୋଟିଏ ଘଟ, ୟାରି ଭିତରେ ମାଟି ଘଟ ପିଞ୍ଜରା, ଏ ଘଟରୁ ଯେତେବେଳେ ପ୍ରାଣ ପକ୍ଷୀ ପଳେଇବ ସେତେବେଳେ ଆମେ ଆଖି ବୁଝିଦେବା, ଆଖି ବୁଝିଦେବା। ତେଣୁ ଘଟ ଗାଁ ଅର୍ଥ ଏ ସମଗ୍ର ସାମଗ୍ରିକ ଶରୀରର ସତାକୁ ବର୍ଣ୍ଣନା କରିଅଛନ୍ତି ସେଇ ଜାଗାରେ ରହିଗଲେ। ତଥାପି ଇତିହାସ କହେ ବଡ଼ ସୁନ୍ଦର କଥା, ଗୋବିନ୍ଦ ଭଞ୍ଜ ଦେଖିଲେ ସବୁଦିନ ପୂଜା କରିବାକୁ ଆସନ୍ତି, ସକାଳୁ ଘୋଡ଼ାରେ ଦର୍ଶନ କରନ୍ତି, ଅନେକ ଦିନ ପର୍ଯ୍ୟନ୍ତ ପୂଜା ହୋଇପାରିଲା ନାହିଁ। କାହିଁକି ନା ଅଶୌଚ ବାଧା ଲାଗିଲା, ଦେଉରୀମାନେ କମ୍ ସଂଖ୍ୟାରେ ଅଛନ୍ତି, ଆଣିଥିଲେ କାଞ୍ଚିନଗରରୁ, କ'ଣ କରାଯିବ, ଅଧିଆ ପଡ଼ିଲେ ମାଆଙ୍କ ପାଖରେ। ମା କହିଲେ ମୋ ସେବକ ଅଶୌଚ ହେବେ ନାହିଁ, ଏ ଯେଉଁ କୁସୁମ ବୃକ୍ଷ ଅଛି ଗୋଟେ ମାଟି ଘଟ ନେଇ ଆସିବ, ତା ଦେହରେ ଘୃତ ରଖି ସମର୍ପଣ କରିଦେଲେ, ତାକୁ ଛିଞ୍ଚି ଶାଳପତ୍ରରେ ସମସ୍ତଙ୍କୁ ପ୍ରଦାନ କରିଦେଲେ ଅଶୌଚ ବାଧା ରହିବ ନାହିଁ। ଏ ଦେହୁରୀ ସେବକମାନେ ସାକୁ ପାନ କରି ସବୁଦିନ ମାଆଙ୍କ ସେବାରେ ଲାଗିଲେ। ଅର୍ଥ ଯିଏ ପବିତ୍ରାଣାଂ ପବିତ୍ରମ ଯୋ ମଙ୍ଗଳାନାଂ ଚ ମଙ୍ଗଳମ ଦୈବତମ ଦେବତାନାଂ ଚ ଭୂତାନାଂ ଯୋବେ ପିତା। ଜଣେ ପ୍ରସିଦ୍ଧ ଦେହୁରୀ ଥିଲେ, ସେ କହିଲେ ଏ କେମିତି କଥା, ଜଣେ କିଏ ଅଶୌଚ ହେଇଗଲେ ତ ନିଶ୍ଚୟ ବାଧା ଲାଗିବ, କେମିତି ଲାଗୁନି। ଦିବ୍ୟବାଣୀ ହେଲା ଯେତେବେଳେ ବସୁଦେବ କୃଷ୍ଣଙ୍କୁ ଜନ୍ମ କରିକିରି ନେଇକିରି ଯାଉଛନ୍ତି, କୃଷ୍ଣଙ୍କ ବାଳକକୁ ନେଇକିରି ଯାଉଛନ୍ତି, ତାଙ୍କୁ ଅଶୌଚ ବାଧା ଲାଗିଥିଲା, ପୁରାଣରେ ଅଛି ଦଶରଥକୁ ଅଶୌଚ ବାଧା ଲାଗିଥିଲା। ହରି ପବିତ୍ର କଥା, ହରିଙ୍କର କଥା ପବିତ୍ର ଗାଥା, ସେଥିରେ ଅଶୌଚ ବାଧା ରହିବ ନାହିଁ। ମାଆଙ୍କ କଥା ପବିତ୍ର ଗାଥା, ଅଶୌଚ ବାଧା ରହିବନି। ଏଇ ଘଟ ଗାଁରେ ରହ, ଏଇ ଘଟ ଗାଁରେ ତୁମେ ସେବା କର। ତେଣୁ ତୁମେମାନେ ଯଦିଓ ଅବ୍ରାହ୍ମଣ, ତଥାପି ତୁମେ ଦ୍ୱିଜ ବା ଉପବୀତ ଧାରଣ କରି ତୁମର ମନ୍ତ୍ରରେ ଭାବ ମନ୍ତ୍ର ମୋତେ ପୂଜା କଲେ ମୁଁ ଗ୍ରହଣ କରିବି, ଅନ୍ୟଥା ମୁଁ କେଉଁଠି କାହାର ଘରେ ଖାଦ୍ୟ ଦେଲେ ମୁଁ ଗ୍ରହଣ କରିବି ନାହିଁ। ପ୍ରବାଦ ଅଛି, ପ୍ରଥା ମଧ୍ୟ ଅଛି, ଏ ଘଟ ଗାଁର ଦେହୁରୀମାନେ ବ୍ରାହ୍ମଣ ଘରେ ଖାଆନ୍ତି ନାହିଁ ନିଜର ଶୌଚତା ଦୃଷ୍ଟିରୁ। ଅର୍ଥାତ୍ ଯଦି ମା ଆମେ ଅବ୍ରାହ୍ମଣ ଏଇ ବ୍ରାହ୍ମଣ ପଦ ଦେଲୁ ତାହେଲେ ନିଷ୍ଠା ରହିବୁ, ଅନ୍ୟ କାହା ଘରେ ଗ୍ରହଣ କରିବୁ ନାହୁଁ ଖାଦ୍ୟ। ତେଣୁ ଏ ଖାଦ୍ୟରେ ନିଷ୍ଠା ରଖିଲେ ଯେଇସା ଅନ୍ନ ଏଇସା ମନ, ଯେଇସା ପାଣି ଏଇସା ବାଣୀ, ୟା ତା ଘରୁ ପାଣି ପିଇବେନି, ପାଣି ଅନୁସାରେ ବାଣୀ ପରିବର୍ତ୍ତନ ହୋଇଯିବ, ୟା ତା ଘରୁ ଅନ୍ନ ଖାଇବେନି, ଅନ୍ନ ଅନୁସାରେ ମନ ଚେଞ୍ଜ ହୋଇଯିବ। କ'ଣ କହିଲେ ଦ୍ରୌପଦୀ ଭୀଷ୍ମ ପିତାମହଙ୍କୁ, ଯେତେବେଳେ ବାଣ ଗଙ୍ଗା ଉପରେ ଶୋଇଛନ୍ତି, ବିନ୍ଦୁ ବିନ୍ଦୁ ରକ୍ତ ଝରିଯାଉଛି, ଦ୍ରୌପଦୀ ହସିଦେଲେ, ଭୀଷ୍ମ ପଚାରିଲେ କାହିଁ ହସିଲୁ ମା, ନା ଆଜି ଉପଦେଶ ଦେଉଛନ୍ତି ବୈଷମ୍ପାନ ଋଷି ଆଉ କୃଷ୍ଣଙ୍କୁ, ସେଦିନ ମୁଁ ଯେତେବେଳେ ଉଲଗ୍ନ ହେଉଥିଲି ଆପଣଙ୍କର ବୁଦ୍ଧି କୁଆଡ଼େ ଯାଇଥିଲା, ନା ଦୁର୍ଯ୍ୟୋଧନର ଅନ୍ନ ଖାଇଥିଲି ମୋ ମନ ସେଇଆ ହୋଇଥିଲା ମା, ଦୂଷିତ ରକ୍ତକଣା ହୋଇ ପଳେଇଯାଉଛି, ତେଣୁ ମୋ ବୁଦ୍ଧି ବାହାରିଲା, ତେଣୁ ଅନ୍ନ ସମସ୍ତଙ୍କ ଘରେ ଖାଇବନି ବୋଲି ସେମାନେ ଖାଆନ୍ତି ନାହିଁ ଅନ୍ନ, ସେମାନେ ନିଷ୍ଠାର ସହିତ ରହିଛନ୍ତି ବୋଲି ଅନନ୍ୟା ସୁନ୍ଦରୀ ଜଗଦବା କୃପାମୟୀ ମା ଗୋବିନ୍ଦାଙ୍ଗ ବିହାରିଣୀ ମା ତାରିଣୀ ଠାକୁରାଣୀଙ୍କର ସେ ଅତ୍ୟନ୍ତ ପ୍ରିୟ ହୋଇଅଛନ୍ତି। ଇଏ ହେଉଛି ଘଟ ଗାଁର ଉପାଖ୍ୟାନ। ଆଜି ଘଟ ଗାଁ ଅଛି, ବାଟ ଖୋଲିଯାଇଛି, ନାଟ ଚାଲିଛି, ହାଟ ଚାଲିଛି, ବାଟରେ ବାଟରେ ମାଆଙ୍କର ପ୍ରଶଂସା ଅନିର୍ବଚନୀୟ କୁହାଯାଏ। ମୁଁ ମଧ୍ୟ ପ୍ରତ୍ୟେକ ଜାଗାରେ କହେ ଓଡ଼ିଶାର ଜାତୀୟ ଦେବତା, ଜାତୀୟ ଜନଜୀବନର ଜାତୀୟ ଦେବତା ହେଲେ ସ୍ୱୟଂ ଜଗନ୍ନାଥ, ଆଉ ଜାତୀୟ ଦେବୀ ହେଲେ ମା' ଘଟ ଗାଁ ତାରିଣୀ, ଯାହାଙ୍କର ପୂଜା ଆଉ କୁତ୍ରା ବି ଦେଖାଯାଏ ନାହିଁ। ବୋଲା ଆନନ୍ଦକନ୍ଦ ଭଗବାନ କି ସେଇ ତାରିଣୀ ତାରିଣୀ ଭଗବତୀ ତାଙ୍କର ବାହନରେ ବେଳେବେଳେ ଯାଆନ୍ତି, ଘୋଟକ ବାହନ ବେଳେବେଳେ ବ୍ୟାଘ୍ର ବାହିନୀ ହେଇକରି ମା' ଜଗଦମ୍ବା ଯାଏ, ଭଗବତୀ କୃପାମୟୀ ବାଘରେ ଯାଏ। ମ୍ୟାକମିଲାନ ସାହେବ ବ୍ରିଟିଶ ଶାସନ ଅଧୀନରେ ଥିଲାବେଳେ ଆମର ରାଜ୍ୟ ମ୍ୟାକମିଲାନ ସାହେବ ଆସୁଥିଲେ, ଡେପୁଟି କମିଶନର ଇଏ ଆସୁଥିଲେ, ସେଇ ବାଟରେ ଯାଉଥିଲେ। ଗାଡ଼ି ନେଇ ଗଲାବେଳେ ମା' ତାରିଣୀକୁ ଅବଜ୍ଞା କଲେ, ରାସ୍ତାରେ ଗୋଟେ ବିରାଟ ଭୟଙ୍କର ବାଘ ଆସି ତାଙ୍କ ସମ୍ମୁଖରେ ଠିଆ ହେଲା। ଇଏ ଯେତେଥର ଉଠି ବନ୍ଧୁକରୁ ଗୁଳି ଫୁଟାଉଛନ୍ତି, ଗୁଳି ଯାଉଛି କିନ୍ତୁ ତା ଦେହରେ ବାଜୁ ନାହିଁ, ବାଘ କୁଆଡ଼େ ପଳେଇ ଯାଉଛି। ପୁଣି ବାଘ ଆସି ପାଖରେ ଚିତ୍କାର କରି ଦୌଡ଼ି ପଳେଇ ଆସିଲେ, ମାଙ୍କ ପାଦ ତଳେ ପଡ଼ିଗଲେ, ହତବମ୍ବ ହୋଇ ପଡ଼ିଗଲେ, ଚେତାଶୂନ୍ୟ ହୋଇ ପଡ଼ିଗଲେ। ସେବକ ଆସିଗଲେ, କ'ଣ ହେଲା ନା, ବାଘଟିଏ ବିରାଟ ଟାଇଗର, ରୟାଲ ବେଙ୍ଗଲ ଟାଇଗର, ଭୟଙ୍କର ବାଘ, ଯେତେ ଗୁଳି ମାରିଲେ ମଲାନି ମୋ ଆଗରେ ଆସି ପହଞ୍ଚିଲା। ନା ମାଙ୍କର ବାହନ, ମା ବୁଲୁଥିଲେ, ତାଙ୍କୁ ଅବଜ୍ଞା କରି ଚାଲିଗଲ, ଏ କଥା ଭୁଲ କଲ, ତେଣୁ ପୂଜା କର। ସେଇଦିନଠୁ ସେ ଲେଖିଦେଇ ଯାଇଛନ୍ତି ଯେ ଏଠାରେ ଯାବଚନ୍ଦ୍ରାର୍କ ମେଦିନୀ ପୂଜା ହେବ, କାରଣ ମା ଜଣେ ଜୀବନ୍ତ ଠାକୁରାଣୀ। ଇଏ କଥା ଏ ପ୍ରଥା ମୋ ଆଖିରେ ମୁଁ ଦେଖିଛି ବୋଲା ଆନନ୍ଦ କନ୍ଦ ଭଗବାନ କି। ସେଇ ଆଖି ଦେଖା ଠାକୁରାଣୀ ନିଜେ ଜଗତକୁ ଦେଖେ, ଆମେ ତାକୁ ଦେଖିବା ବୃଥା କଥା। ମା ବାପା ମାନେ ନିକଟରେ ଥାଆନ୍ତୁ କିମ୍ବା ଦୂରରେ ଥାଆନ୍ତୁ, ମୋର ଗୋଟେ ଶେଷ ନିବେଦନ ଆପଣମାନଙ୍କୁ, ମୋର ବିନମ୍ର ନିବେଦନ ଆପଣମାନଙ୍କୁ, ଆପଣ ଯେଉଁଠି ଥାଆନ୍ତୁ, ଦୂରେ ଥାଇ ଡାକ ଦେଲେ ଡେରି ଥାଇ କର୍ଣ୍ଣକୁ, ଇଏ ହେଉଛି ସେ ଦିଅଁର, ସେ ଠାକୁରାଣୀଙ୍କର ମହିମା। ଜଗନ୍ନାଥଙ୍କୁ ଦେଖିବେ, କାନ ନାହିଁ ଆଖି ଅଛି ବିଚିତ୍ର ଆଖି, ଦେହ ଅଛି ପାଦ ନାହିଁ, ହାତ ଅଛି ପାପୁଲି ନାହିଁ, ଅଦ୍ଭୁତ ଦେବତା ବରେଣ୍ୟ ଠାକୁର କଳିଯୁଗରେ ତାରିଣୀ ସେଇଆ ଅଦ୍ଭୁତ ଅବସ୍ଥା। ଆଠ ଭୁଜା କିଏ କହେ, ଚାରି ଭୁଜା କିଏ କହେ, ସାତ ଭୁଜା କିଏ କହେ, ଷଡ଼ଭୁଜା କିଏ କହେ, ସହସ୍ର ଭୁଜ କିଏ କହେ, ଅନେକ ଅଛି, କିନ୍ତୁ ଚାରି ଭୁଜା ଆଉ ଆଠ ଭୁଜାରେ ପୂଜା ପାଆନ୍ତି। ଇଏ ଚାରି ଭୁଜା କ'ଣ, ଧର୍ମ ଅର୍ଥ କାମ ମୋକ୍ଷ ଦେବା ପାଇଁ ଚାରି ହାତରେ ଆୟୁଧ ଧରିଛି ମା। ଆଠ ଭୁଜ କ'ଣ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର। ବ୍ରାହ୍ମଣର ଦୁଇ ହାତ, କ୍ଷତ୍ରିୟର ଦୁଇ ହାତ, ବୈଶ୍ୟର ଦୁଇ ହାତ, ଶୂଦ୍ରର ଦୁଇ ହାତ, ଏ ଆଠ ହାତ ଚାରି ଚାରି ଆଠ ହେଇ ଲାଗିଛି। ଜଗଦମ୍ବା ଜୟ ଦୁର୍ଗା ସ୍ୱରୂପିଣୀ ବିରାଜମାନ କରିଛନ୍ତି, କିନ୍ତୁ ଦେଖିଲା ବେଳକୁ ହସ୍ତପଦ ବିହୀନ ହେଇ ମା' ବିରାଜମାନ କରିଛନ୍ତି। ସେ ଅପୂର୍ବ ରକ୍ତବର୍ଣ୍ଣା ରୁଧିର ମଣିମୟୀ ମା' ଭଗବତୀ ବସିଛନ୍ତି ସେମିତି। ରକ୍ତବର୍ଣ୍ଣା ହେବାର କାରଣ ତନ୍ତ୍ର, କେନ୍ଦୁଝରଗଡ଼ ହେଉଛି ତନ୍ତ୍ରର ପୀଠ, ଏ ତନ୍ତ୍ରର ପ୍ରଭାବରେ ରକ୍ତବର୍ଣ୍ଣା ହୋଇଯାଇଛି ମା'। ଆପଣ ଯଦି ମନ୍ତ୍ର କରିବେ, ମନ୍ତ୍ରପାଠ କରିବେ, ସାଙ୍ଗେ ସାଙ୍ଗେ ଫଳ ଦେବ କି ନାହିଁ, କିନ୍ତୁ ତନ୍ତ୍ରପାଠ କରିବେ ଇମିଡ଼ିଏଟ୍ ରେଜଲ୍ଟ ସାଙ୍ଗେ ସାଙ୍ଗେ ଦେବ, ଯେମିତି ହୋମିଓପାଥି ମେଡ଼ିସିନ୍, ଏଲୋପାଥି ମେଡ଼ିସିନ୍। ଆପଣଙ୍କ ମୁଣ୍ଡ ବଥଉଛି, ଆପଣ ଗଲେ ହୋମିଓପାଥି ଖାଇଲେ ପାଞ୍ଚ ଦିନରେ ଭଲ ହେବ, ଆପଣଙ୍କ ମୁଣ୍ଡ ବଥଉଛି, ଆପଣ ଏଲୋପାଥି ଖାଇଲେ ଗୋଟେ ଦିନକରେ ଭଲ ହେବ, ଏଲୋପାଥି ଇମିଡ଼ିଏଟ୍ ଆକ୍ସନ୍। ତେଣୁ ତନ୍ତ୍ରର ଠାକୁରାଣୀ ମା' ତାରିଣୀ ମହାରାଣୀ, ସ୍ୱୟଂ ବୈଷ୍ଣବୀ ବୋଲି କୁହାଯାଏ, ଗୋବିନ୍ଦାଙ୍କ ବିହାରିଣୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ଘଟଗାଁର ମଧ୍ୟମ ଭୂମିରେ ବିରାଜମାନ କହି କେନ୍ଦୁଝର, ସେ କେନ୍ଦୁଝର ନୁହଁ ଆନନ୍ଦପୁର, ଆଉ କେନ୍ଦୁଝର ଏଠାରେ ଆନନ୍ଦ ଅଛି, ସେଠି ଝରିଯାଉଛି ଝରଣା, ଅମୃତର ଝରଣା ଝରିଯାଉଛି, ସେ ଝରଣାର ରସ ପାନ କରିବା ପାଇଁ ଆମମାନଙ୍କୁ ଡାକୁଛନ୍ତି ମା' ବାପାମାନେ। ଦୂରରେ ଥାଇ ଡାକ ଦେଲେ ମଧ୍ୟ ସେ ଶୁଣେ, ନଡ଼ିଆଟେ ପକାଇ ଦିଅ ଶୁଣିବ। ତା କାରଣ ହେଉଛି, ମୁଁ ଗୋଟେ ଛୋଟିଆ ଉଦାହରଣ ଦେଉଛି, ଆପଣ ପୁରୀ ଦେଉଳକୁ ଯାଇଥିବେ, ଦୂରରେ ଗରୁଡ଼ ସ୍ତମ୍ଭ ଛାଡ଼େ ଠିଆ ହେବେ, ଜଗନ୍ନାଥଙ୍କୁ ଚାହିଁବେ, ଭାରି ସୁନ୍ଦର ଦେଖାଯିବେ ଆଉ ସ୍ପଷ୍ଟ ଦେଖାଯିବେ। ଆପଣ ତାଙ୍କ ପାଖକୁ ଯିବେ, ମୁଣ୍ଡିଆ ମାରିବେ, ସତ୍ୟ ବା ଜଗନ୍ନାଥ ଆଉ କୁଆଡ଼େ ଚାହିଁଛନ୍ତି, ତମ ଆଡ଼ିକି ଚାହିଁନାହାନ୍ତି। ତା କାରଣ ହେଲା, ଆପଣ ଠିଆ ହୋଇଛନ୍ତି, ଆପଣଙ୍କ ପାଦ ତଳେ ଗୋଟେ ଛୋଟ ପିମ୍ପୁଡ଼ି ଅଛି, ଚାରି ହାତ ଦୂରରେ ଆଉ ଗୋଟେ ବଡ଼ ପିମ୍ପୁଡ଼ି କାନ୍ଥରେ ଅଛି। ଆପଣ ଠିଆ ହୋଇକରି ଚାହିଁବେ, କାନ୍ଥର ପିମ୍ପୁଡ଼ି ଦୂରରେ ଥିଲେ ମଧ୍ୟ ଦେଖାଯିବ, କିନ୍ତୁ ପାଦ ତଳର ପିମ୍ପୁଡ଼ି ଅତି ନିକଟରେ ଥିଲେ ଦେଖାଯିବନି, କାହିଁକି ନା ଆପଣଙ୍କ ଦୃଷ୍ଟି କାନ୍ଥ ଉପରେ ପଡ଼ୁଛି। ଜଗନ୍ନାଥଙ୍କୁ ଆପଣ ଦୂର ଯେତେବେଳେ ଗରୁଡ଼ ସ୍ତମ୍ଭ ପଛାଡ଼େ ଦୂରେଇକରି ଚାହିଁବେ, ସେ ସତ୍ୟ ବା ତମକୁ ଚାହିଁଛନ୍ତି, ଆପଣ ଦେଖିବେ ପ୍ରଭୁ ଆପଣଙ୍କୁ ଚାହିଁଛନ୍ତି, ଗରୁଡ଼ ସ୍ତମ୍ଭ ପଛାଡ଼େ ଠିଆ ହୋଇ ଦେଖିଲେ ପ୍ରଭୁ ଆପଣଙ୍କୁ ଚାହିଁଛନ୍ତି, କିନ୍ତୁ ନିକଟରେ ଯାଇ ଦେଖିବ ପ୍ରଭୁକୁ ଆପଣ ଚାହିଁଛନ୍ତି ସିନା, ପ୍ରଭୁ ଆପଣଙ୍କୁ ଚାହିଁ ନାହାନ୍ତି। ମା' ବାପାମାନେ ଆଜିର ଦିବସରେ ଇଏ ଶୁଭ ସଂକଳ୍ପ ନିଅନ୍ତୁ, ଶୁଦ୍ଧ ବୃତ୍ତିରେ ଶୁଭ ସଂକଳ୍ପ ନିଅନ୍ତୁ, ଦୂରରେ ଥାଇ ଡାକ ଦିଅନ୍ତୁ, କାରଣ ତାଙ୍କର ଦୃଷ୍ଟି ସହସ୍ର ଚକ୍ଷୁ ଆମ ଉପରେ ପଡ଼ିବ, ନିକଟକୁ ଗଲେ ସେତେ ପଡ଼ିବ ନାହିଁ। ତେଣୁ ଦୂରରେ ଥାଇ ଡାକ ଦେଲେ ଡେରି ଥାଇ କର୍ଣ୍ଣକୁ, ସେ ଦୂରରେ ଥାଇ ନଡ଼ିଆ ଯଦି ନେଇପାରୁଛି, ଦୂରରେ ଥାଇ ଆମ୍ବ କଦଳୀ ଯଦି ନେଇପାରୁଛି, ଦୂରରେ ଥାଇ ଡାକ ଦେଲେ ତାରିଣୀ ମେଳା କଲେ ଯଦି ସନ୍ତାନ ପ୍ରାପ୍ତି ହୋଇପାରୁଛି ମଣିଷ, ତାହେଲେ ଦୂରରେ ଡାକିଲେ କାହିଁ ମା' ଓ ନ କରିବ। କେତେ ଦୂରରୁ ମା' ପଳେଇ ଆସିଲା, ବୈକୁଣ୍ଠ ଛାଡ଼ି ଆସି ରହିଲା ଦାକ୍ଷିଣାତ୍ୟରେ, ଦାକ୍ଷିଣାତ୍ୟ ଛାଡ଼ି ଆସି ପୁରୁଷୋତ୍ତମରେ, ପୁରୁଷୋତ୍ତମରେ ଆସି ଛାଡ଼ିକିରି ଆସି ଯଦି ରହିଲେ ଘଟଗାଁରେ, ଆଉ ଘଟଗାଁରୁ ଆମ ହୃଦୟ ଘଟକୁ ଆସିବା ପାଇଁ କେତେ ମାତ୍ର। ତେଣୁ ପ୍ରେମରେ ଡାକିବା ଦରକାର, ଅନନ୍ୟ ଚେତସ ହେଇ ଡାକିବା ଦରକାର। ଆସନ୍ତୁ ସମସ୍ତେ ମିଳି ଗୋଟିଏ ପ୍ରାର୍ଥନା କରିବା, ମତ୍ସମ ପାତ କି ନାସ୍ତି ପାପ ଘ୍ନିତ୍ୱ ସମାନ ହିଁ ଏବଂ ଜ୍ଞାନ୍ତ ମହାଦେବୀ ଯଥା ଯୋଗ୍ୟମ ତଥା କୁରୁ। ମତ୍ସମ ପାତ କି ନାସ୍ତି ପାପ ଘ୍ନିତ୍ୱ ସମାନ ହିଁ ଏବଂ ଜ୍ଞାନ୍ତ ମହାଦେବୀ ଯଥା ଯୋଗ୍ୟମ ତଥା କୁରୁ। ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣେ ସର୍ବଶ୍ୟାର୍ତି ହରେ ଦେବୀ ନାରାୟଣୀ ନମସ୍ତୁତେ। ୟାର ଅର୍ଥ କ'ଣ, ମାଲୋ ମୋ ଭଳିଆ ପାପି କେହି ନାହାନ୍ତି, ଆଉ ତୋ ଭଳିଆ ପାପ ନାଶିନି କେହି ନାହାନ୍ତି। ଏକଥା ଜାଣି ମୋର ପାପ ହରଣ କରି ତୋ ପାଦପଦ୍ମ ତଳେ ଶରଣ ଦେ, ଶରଣ ଦେ, ଶରଣ ଦେ। ଏହା ହିଁ ହେଉଛି ପ୍ରାର୍ଥନା, ଶେଷ ବାକ୍ୟ ମାଙ୍କ ଚରଣାରବିନ୍ଦ ତଳେ। ଆସନ୍ତୁ ସମବେତ କଣ୍ଠରେ ଗାଇବା, ସର୍ବମଙ୍ଗଲେ ମଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣେ ତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣେ ସର୍ବଶ୍ୟାର୍ଥି ହରେ ଦେବୀ ନାରାୟଣୀ ନମସ୍ତୁତେ। ମତ୍ସମ ପାତ କି ନାସ୍ତି ପାପ ଘୃତ ସମାନ ହିଁ ଏବଂ ଜ୍ଞାନ୍ତ ମହାଦେବୀ ଯଥା ଯୋଗ୍ୟମ ତଥାମ୍ କୁରୁ। ହରି ଓମ ଶାନ୍ତି ହି ଶାନ୍ତି ହି ଶାନ୍ତି ହି।